ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ଟଙ୍କା ଜବତ ଘଟଣାରେ ବିଳମ୍ବିତ ରାତିରେ ସମସ୍ତ ତଥ୍ୟ ଜାରି କଲେ ସୁପ୍ରିମକୋର୍ଟ। ଲକ୍ଷ୍ନୌରେ ଆଜି ଫିଟ୍ ଇଣ୍ଡିଆ ସଣ୍ଡେ ସାଇକେଲ ଚାଳନା ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଦଳର ବୈଠକକୁ ଭିତ୍ତିହୀନ ବୋଲି ଦର୍ଶାଇଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ। ଭାରତ ବିଶ୍ୱର ଏକ ଶକ୍ତିଶାଳୀ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି କହିଲେ ନୀତି ଆୟୋଗ ଉପାଧ୍ୟକ୍ଷ। ଏବଂ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 7 wicketରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ହାଇକୋର୍ଟ ବିଚାରପତି ଯଶୋବନ୍ତ ବର୍ମାଙ୍କ ବାସଭବନରୁ ନଗଦ ଟଙ୍କା ଜବତ ହେବା ନେଇ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ ତଦନ୍ତ ରିପୋର୍ଟ ସମେତ ସମସ୍ତ ଫଟୋ ଓ ଭିଡ଼ିଓ ଜାରି କରିଛନ୍ତି। ଏହି ଘଟଣାରେ ଜଷ୍ଟିସ୍ ବର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ବର୍ମା ତାଙ୍କ ପ୍ରତିକ୍ରିୟାରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଯେଉଁ କୋଠରୀରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ନଗଦ ଟଙ୍କା ମିଳିଥିଲା ତାହା ତାଙ୍କ ବାସଭବନର ବାହାରେ ଥିଲା ଏବଂ ସେଥିରେ ବିଚାରପତି ଓ ତାଙ୍କ ପରିବାର ରହୁନଥିଲେ ବୋଲି କହିଛନ୍ତି। ତଦନ୍ତ ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ବର୍ମା କହିଛନ୍ତି ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଟଙ୍କା ମିଳିଥିବା ଘର ବ୍ୟବହାର କରୁନଥିଲେ କିମ୍ବା ଟଙ୍କା ରଖିନଥିଲେ। ଜବତ ହୋଇଥିବା ଟଙ୍କା ତାଙ୍କର କୁହାଯାଉଥିବା ଘଟଣାକୁ ସେ ନିନ୍ଦା କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଅଗ୍ନିକାଣ୍ଡ ସମୟରେ ସେହି କୋଠରୀରୁ 4-5ଟି ଅଧା ଜଳିଯାଇଥିବା ଟଙ୍କା ବିଡ଼ା ଉଦ୍ଧାର କରାଯାଇଥିଲା। 25 ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟରେ ହୋଲି ପାଳନ ହୋଇଥିବା ରାତିରେ ଅଗ୍ନିଶମ ବିଭାଗ ଦ୍ୱାରା ହୋଇଥିବା ଭିଡ଼ିଓ ଏବଂ ଫଟୋଗୁଡ଼ିକ ମଧ୍ୟ ଦାଖଲ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ଅଭିଯୋଗର ତଦନ୍ତ ପାଇଁ 3-ଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରିଛନ୍ତି। ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସେଲ୍ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜିଏସ୍ ସାନ୍ଧବଲିଆ ଏବଂ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅନୁ ଶିବରମଣ ରହିଛନ୍ତି। ଇତିମଧ୍ୟରେ ଏହି ଘଟଣା ତଦନ୍ତାଧୀନ ଥିବାବେଳେ ଜଷ୍ଟିସ୍ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନ ଦେବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜଷ୍ଟିସ୍ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ସମୟରେ ନଗଦ ଟଙ୍କା ମିଳିଥିବା ଜଣାପଡ଼ିଥିଲା। ସୁପ୍ରିମକୋର୍ଟ କଲେଜିୟମ୍ ଏହି ଘଟଣାରେ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ତେବେ ଜଷ୍ଟିସ୍ ବର୍ମାଙ୍କ ଆହ୍ଲାବାଦ ହାଇକୋର୍ଟକୁ ବଦଳିକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିନାହିଁ। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ଏବଂ ଶ୍ରମ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଫିଟ୍ ଇଣ୍ଡିଆ ସଣ୍ଡେ ଅଧୀନରେ ଆଜି ଲକ୍ଷ୍ନୌରୁ ସାଇକେଲ ଚାଳନାର ଶୁଭାରମ୍ଭ କରିବେ। କେନ୍ଦ୍ରମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ଉତ୍ତରପ୍ରଦେଶ କ୍ରୀଡ଼ାମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏସୀୟ କ୍ରୀଡ଼ା ପଦକ ବିଜେତା ତଥା ଜାଭେଲିନ୍ ଥ୍ରୋୟର କିଶୋର ଜେନା ମୁମ୍ବାଇର ସମୁଦ୍ର ବେଳାଭୂମିରେ ସାଇକେଲ ଚାଳନା ଅଭିଯାନରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଏହି ଅଭିଯାନରେ ଫିଜିକାଲ ଏଜୁକେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଦସ୍ୟମାନେ ଉପସ୍ଥିତ ରହିବେ। ବର୍ତ୍ତମାନ ସୁଦ୍ଧା ଦେଶବ୍ୟାପୀ 4200 ସ୍ଥାନରେ ସାଇକେଲ ଚାଳନା ଅଭିଯାନ ଆୟୋଜନ କରାଯାଇଛି। ଏଥିରେ 2 ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ସାରା ଦେଶରେ ବାୟୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅଭିଯାନରେ ବିଭିନ୍ନ ବର୍ଗର ଲୋକମାନେ ଭାଗ ନେଉଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ସାଇକେଲ ଚାଳନା ଅଭିଯାନ ଆୟୋଜିତ ହେଉଛି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ତଥା ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି ଜି କିଶନ ରେଡ୍ଡୀ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଅନୁଷ୍ଠିତ ବିରୋଧୀ ଦଳଗୁଡ଼ିକର ବୈଠକକୁ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି ଯେ ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଏବଂ ନିୟମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଦୁର୍ନୀତିରୁ ଧ୍ୟାନ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ବିଜେପି ସମ୍ପର୍କରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ରେଡ୍ଡୀ ଅଭିଯୋଗ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ରାଜନୈତିକ ଲାଭ ପାଇଁ ଉତ୍ତର ଓ ଦକ୍ଷିଣ ପ୍ରସଙ୍ଗ ସୃଷ୍ଟି କରି ବିଭାଜନ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ବିରୋଧ କରି ଗତକାଲି ଚେନ୍ନାଇରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଯୋଗ ଦେଇଥିଲେ। ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ କହିଛନ୍ତି, ଭାରତ ଏହାର ବିକାଶଧାରାକୁ ନୂଆ ରୂପ ଦେଉଛି ଏବଂ ବିଶ୍ୱର ଏକ ଶକ୍ତିଶାଳୀ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ନୂଆଦିଲ୍ଲୀରେ ଆୟୋଜିତ 31ତମ ଲାଲବାହାଦୁର ଶାସ୍ତ୍ରୀ ସ୍କୃତି ସମ୍ଭାଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବେରୀ ପ୍ରତିଯୋଗିତାମୂଳକ ଏବଂ ସହଯୋଗ ସମ୍ପନ୍ନ ସଂଘବାଦ ଉପରେ ଆଲୋଚନା କରିଥିଲେ। ନୀତି ଆୟୋଗର ଭୂମିକା ଉପରେ ଶ୍ରୀ ବେରୀ କହିଛନ୍ତି, ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ବିକାଶକୁ କେନ୍ଦ୍ର କରି କର୍ମଶାଳା ଆୟୋଜନ କରାଯାଉଛି। ଇତିମଧ୍ୟରେ ବିଭିନ୍ନ ରାଜ୍ୟରେ ନୀତି ଆୟୋଗ ସହଯୋଗରେ ମତ୍ସ୍ୟଚାଷ, ସୀମା ସୁରକ୍ଷା ଏବଂ କୃତ୍ରିମ ବୁଦ୍ଧିମତା ଉପରେ 30ରୁ ଅଧିକ କର୍ମଶାଳା ଆୟୋଜିତ ହୋଇଥିବା ସେ କହିଛନ୍ତି। ସେ କହିଛନ୍ତି, ରାଜ୍ୟଗୁଡ଼ିକ ଦେଶର ବିକାଶ ନିମନ୍ତେ ବିଭିନ୍ନ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ନେଇ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ୍ ପହିଲାରୁ ପିଆଜ ରପ୍ତାନୀ ଉପରେ 20% ଶୁଳ୍କ ପ୍ରତ୍ୟାହାର କରିବେ। କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଶୁଳ୍କ ପ୍ରତ୍ୟାହାର ଯୋଗୁଁ କୃଷକମାନେ ଲାଭବାନ ହେବେ ଏବଂ ପିଆଜ ଉପଲବ୍ଧତାରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ରବି ଫସଲ ଉତ୍ପାଦନ ବୃଦ୍ଧି ପାଇଥିବାରୁ ଉଭୟ ମଣ୍ଡି ଏବଂ ଖୁଚୁରା ଦର ହ୍ରାସ ପାଉଛି। ଆକଳନ ଅନୁଯାୟୀ ରବି ଋତୁରେ ପିଆଜ ଉତ୍ପାଦନ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ବଜାର ଦର ଆହୁରି ହ୍ରାସ ପାଇବ। ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବର 13 ତାରିଖରୁ ପିଆଜ ରପ୍ତାନୀ ଉପରେ 20% ଶୁଳ୍କ ଲାଗୁ କରିଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା UG 2025 ନିମନ୍ତେ ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ବିଷୟ ଘୋଷଣା କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ଦେୟ ଦାଖଲ କରିବା ସମୟସୀମାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନକାରୀମାନେ 26-28 ପର୍ଯ୍ୟନ୍ତ ଆବେଦନପତ୍ରରେ ଆବଶ୍ୟକ ସଂଶୋଧନ କରିପାରିବେ। ସୂଚନା ଅନୁଯାୟୀ ଏହି ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ମେ 8 ତାରିଖରୁ ଜୁନ 1 ତାରିଖ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ର ଏବଂ ବିଦେଶର 15 ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଭିତ୍ତିରେ କରାଯିବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଦେଶର ଯେକୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟର ନିର୍ଦ୍ଧାରିତ ବିଶ୍ୱବିଦ୍ୟାଳୟ, ଡିମ୍ଡ ଓ ବେସରକାରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର 3 ବିପ୍ଳବୀ ଶହୀଦ ଭଗତ ସିଂ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ଦେଶ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ବୀର ଯବାନମାନଙ୍କୁ ବ୍ରିଟିଶ ସରକାର 1931 ଆଜିର ଦିନରେ ଲାହୋରର କେନ୍ଦ୍ରୀୟ ଜେଲ୍ରେ ଫାଶି ଦେଇଥିଲେ। 1928 ଡିସେମ୍ବର 17 ତାରିଖରେ ଲାହୋରରେ ବ୍ରିଟିଶ ପୋଲିସ ଅଧିକାରୀ ଜେପି ସାଣ୍ଡର୍ସଙ୍କୁ ହତ୍ୟା ଅଭିଯୋଗରେ ଏହି 3 ସ୍ୱାଧୀନତା ସଂଗ୍ରାମୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ଫାଶୀ ଦେବା ପରେ ଇଂରେଜମାନେ ସେମାନଙ୍କ ମୃତଦେହକୁ ଫିରୋଜପୁରର ହୁସେନୱାଲ୍ଠାରେ ସତଲେଜ ନଦୀକୂଳକୁ ଅନ୍ତିମ ସଂସ୍କାର ପାଇଁ ଆଣିଥିଲେ। ସେଠାରେ ଜନସାଧାରଣ ବିପ୍ଳବୀ ଶହୀଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଫିରୋଜପୁର ରେଳ ଡିଭିଜନ ପକ୍ଷରୁ ଆଜି 6 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। ଆଇପିଏଲ୍ର 8 ସଂସ୍କରଣର ଗତକାଲି ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 7 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ବିନିମୟରେ 174 ରନ୍ କରିଥିଲା। ଆଜିଙ୍କ ରାହାଣେ 56 ଏବଂ ସୁନୀଲ ନାରିନ୍ 44 ରନ୍ ସ୍କୋର କରିଥିବା ବେଳେ କୃଣାଲ ପାଣ୍ଡ୍ୟା 3 ୱିକେଟ୍ ଅକ୍ତିଆର କରିଥିଲେ। ଏହାର ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 16 ଓଭର୍ 2 ବଲ୍ରେ 3 ବିନିମୟରେ 177 ରନ୍ ସ୍କୋର କରିଥିଲା। ଫିଲ୍ ସଲ୍ଟ 56 ରନ୍ କରିଥିବା ବେଳେ ବିରାଟ କୋହଲି ଅପରାଜିତ 69 ରନ୍ ସ୍କୋର କରିଥିଲେ। ଆଜି ଆଇପିଏଲ୍ରେ 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏବଂ ସନ୍ଧ୍ୟା 7:30 ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ଟଙ୍କା ଜବତ ଘଟଣାରେ ବିଳମ୍ବିତ ରାତିରେ ସମସ୍ତ ତଥ୍ୟ ଜାରି କଲେ ସୁପ୍ରିମକୋର୍ଟ। ଲକ୍ଷ୍ନୌରେ ଆଜି ଫିଟ୍ ଇଣ୍ଡିଆ ସଣ୍ଡେ ସାଇକେଲ ଚାଳନା ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଦଳର ବୈଠକକୁ ଭିତ୍ତିହୀନ ବୋଲି ଦର୍ଶାଇଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ। ଭାରତ ବିଶ୍ୱର ଏକ ଶକ୍ତିଶାଳୀ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି, କହିଲେ ନୀତି ଆୟୋଗ ଉପାଧ୍ୟକ୍ଷ। ଏବଂ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 7 ୱିକେଟ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସମ୍ବାଦ ଶେଷ ହେଲା।